ଫାଲଗୁନୀ ମହାରଣା 50 ନମ୍ବର ୱାର୍ଡ ଜଗନ୍ନାଥ ବସ୍ତିରୁ କହୁଛି। ଆମର ଏଠି ଡ୍ରେନ ନାହିଁ, ଡ୍ରେନ ବର୍ଷା ଦିନେ ଡ୍ରେନ ପୋତି ହେଇକିରି ପାଣି ସବୁ ଘର ଦ୍ୱାର ଚାରିଆଡେ ମାଡି ଆସୁଛି। ଡ୍ରେନ ବି ଖାଲି ପଡିଛି, ବନ୍ଦ ବି ହେଇନି, ଯୋଉ ଛୋଟ ନଳା ଭଳିଆ ହେଇଛି ତାକୁ ଟିକେ ଚଉଡ଼ା କରିକି ଟିକେ ତାପରେ ସ୍ଲାବ ପକେଇଲେ ଆମେ ଚିର ଉପକୃତ ହବୁ। ଏଠି ଛୋଟ ଛୁଆମାନେ ବହୁତ ଜଣେ ଡ୍ରେନ ବି ପଡି ବି ସାରିଲେଣି, ବହୁତ ଅସୁବିଧାର ସମ୍ମୁଖୀନ ହଉଛୁ। ଦୟାକରି ତାର କିଛି ଗୋଟେ ପଦକ୍ଷେପ ନିଅନ୍ତୁ।